ଓମ୍ ଶାନ୍ତି। 3/7/2026 ଆଜିର ସାକାର ମହାବାକ୍ୟ ବାବା କହିଛନ୍ତି, ମିଠେ ବଚ୍ଚେ, ତୁମେ ଏହି ଡ୍ରାମାର ଆଦି ମଧ୍ୟ ଅନ୍ତକୁ ଜାଣିଛ। ତୁମକୁ ବାବାଙ୍କ ଦ୍ୱାରା ଜ୍ଞାନର ତୃତୀୟ ନେତ୍ର ମିଳିଛି, ସେଥିପାଇଁ ତୁମେ ହେଲ ଆସ୍ତିକ। ପ୍ରଶ୍ନ ହେଉଛି, ବାବାଙ୍କର କେଉଁ ଉପାଧି ଧର୍ମସ୍ଥାପକମାନଙ୍କୁ ଦିଆଯାଇ ପାରିବ ନାହିଁ? ଉତ୍ତର ହେଉଛି, ବାବା ହେଉଛନ୍ତି ସଦ୍ଗୁରୁ। କୌଣସି ବି ଧର୍ମସ୍ଥାପକଙ୍କୁ ଗୁରୁ କହିପାରିବା ନାହିଁ, କାରଣ ଗୁରୁ ସିଏ ଯିଏ ଦୁଃଖରୁ ମୁକ୍ତ କରି ସୁଖକୁ ନେଇଯାଇଥାନ୍ତି। ଧର୍ମସ୍ଥାପକଙ୍କ ଜନ୍ମ ପରେ ତାଙ୍କର ଧର୍ମର ଆତ୍ମାମାନେ ପରମଧାମରୁ ତଳକୁ ଆସିଥାନ୍ତି, ସେମାନେ କାହାକୁ ଉପରକୁ ଅର୍ଥାତ୍ ଘରକୁ ନେଇ ଯାଆନ୍ତି ନାହିଁ। ଯେତେବେଳେ ବାବା ଆସିଥାନ୍ତି, ସେତେବେଳେ ସମସ୍ତ ଆତ୍ମାମାନଙ୍କୁ ଘରକୁ ଫେରାଇ ନେଇ ଯାଆନ୍ତି, ସେଥିପାଇଁ ସିଏ ସମସ୍ତଙ୍କର ସଦ୍ଗୁରୁ ଅଟନ୍ତି। ଗୀତ ହେଉଛି, ଇସ୍ ପାପ କି ଦୁନିଆ ସେ, ଓମ୍ ଶାନ୍ତି। ମିଠା ମିଠା ଆତ୍ମିକ ସନ୍ତାନମାନେ ଗୀତର ପଦକୁ ଶୁଣିଲେ, ଏହା ହେଉଛି ପାପର ଦୁନିଆ। ପିଲାମାନେ ଜାଣିଛନ୍ତି ଏହା ପାପ ଆତ୍ମାମାନଙ୍କର ଦୁନିଆ, କେତେ ଅଶୁଭ ଅକ୍ଷର ଅଟେ। କିନ୍ତୁ ମନୁଷ୍ୟମାନେ ଏକଥା ବୁଝିପାରୁନାହାନ୍ତି ଯେ ପ୍ରକୃତରେ ଏହା ପାପାତ୍ମାମାନଙ୍କର ଦୁନିଆ ଅଟେ। ତେବେ ନିଶ୍ଚିତ ପୁଣ୍ୟାତ୍ମାମାନଙ୍କର କୌଣସି ଦୁନିଆ ମଧ୍ୟ ଥିଲା, ତାକୁ କୁହାଯାଉଛି ସ୍ୱର୍ଗ। ପାପାତ୍ମାମାନଙ୍କର ଦୁନିଆକୁ କୁହାଯାଉଛି ନର୍କ। ଭାରତରେ ହିଁ ସ୍ୱର୍ଗ ଏବଂ ନର୍କର ଚର୍ଚ୍ଚା ବହୁତ ହୁଏ। ମନୁଷ୍ୟ ମରିଗଲେ କହିଥାନ୍ତି ସ୍ୱର୍ଗବାସୀ ହେଲା, ତେଣୁ ଏଥିରୁ ପ୍ରମାଣିତ ହେଉଛି ସିଏ ନର୍କବାସୀ ଥିଲା। ପତିତ ଦୁନିଆରୁ ପାବନ ଦୁନିଆକୁ ଗଲା, କିନ୍ତୁ ମନୁଷ୍ୟଙ୍କୁ କିଛି ହେଲେ ଜଣାନାହିଁ, ଯାହା ଆସୁଛି ତାହା କହିଦେଉଛନ୍ତି, ଯଥାର୍ଥ ଅର୍ଥ କିଛି ବି ବୁଝୁନାହାନ୍ତି। ବାବା ଆସି ପିଲାମାନଙ୍କୁ ସାନ୍ତ୍ୱନା ଦେଉଛନ୍ତି ଯେ ଆଉ ଟିକିଏ ଧୈର୍ଯ୍ୟ ଧର, ତୁମେମାନେ ପାପର ବୋଝରେ ବହୁତ ଭାରି ହୋଇଯାଇଛ। ଏବେ ମୁଁ ତୁମକୁ ପୁଣ୍ୟାତ୍ମା କରି ଏଭଳି ଦୁନିଆକୁ ନେଇଯିବି ଯାହାକୁ ସ୍ୱର୍ଗ କୁହାଯାଏ। ସେଠାରେ ନା କୌଣସି ପାପ ଥିବ, ନା କୌଣସି ଦୁଃଖ ଥିବ। ପିଲାମାନଙ୍କୁ ଆଶ୍ୱସ୍ତି ମିଳିଯାଇଛି, ଆଜି ଏଠାରେ ଅଛୁ, କାଲି ନିଜର ଶାନ୍ତିଧାମ ସୁଖଧାମକୁ ଚାଲିଯିବୁ। ଯେପରି ରୋଗୀ ମନୁଷ୍ୟ ଯେତେବେଳେ ଟିକିଏ ଆରୋଗ୍ୟ ହୋଇ ଆସେ, ତାକୁ ଡାକ୍ତର ସାନ୍ତ୍ୱନା ଦେଇଥାନ୍ତି, ତୁମେ ଖୁବ୍ ଶୀଘ୍ର ଭଲ ହୋଇଯିବ। ଏବେ ଏହା ତ ହେଉଛି ଅବିନାଶୀ ଧୈର୍ଯ୍ୟ। ଅବିନାଶୀ ପିତା କହୁଛନ୍ତି, ତୁମେ ତ ବହୁତ ଦୁଃଖୀ ପତିତ ହୋଇଯାଇଛ, ଏବେ ମୁଁ ତୁମ ପିଲାମାନଙ୍କୁ ଆସ୍ତିକ କରୁଛି, ପୁଣି ରଚନାର ମଧ୍ୟ ପରିଚୟ ଦେଉଛି। ଋଷିମୁନି ଆଦି ତ କେହି ଆସିଛନ୍ତି ଯେ ଆମେ ରଚୟିତା ଏବଂ ରଚନାକୁ ଜାଣିନାହୁଁ, ତେବେ ଏହାକୁ କିଏ ଜାଣିଛି? କେବେ ଓ କାହା ଦ୍ୱାରା ଚିହ୍ନି ପାରିବା ଏକଥା କାହାକୁ ଜଣା ନାହିଁ। ଡ୍ରାମାର ଆଦି ମଧ୍ୟ ଅନ୍ତର ରହସ୍ୟକୁ ମଧ୍ୟ କେହି ଜାଣି ହିଁ ନାହାନ୍ତି। ବାବା କହୁଛନ୍ତି, ମୁଁ ସଙ୍ଗମ ଯୁଗରେ ଆସି ଡ୍ରାମା ଅନୁସାରେ ପ୍ରଥମେ ପ୍ରଥମେ ତୁମ ପିଲାମାନଙ୍କୁ ଆସ୍ତିକ କରୁଛି, ପୁଣି ତୁମକୁ ରଚନାର ଆଦି ମଧ୍ୟ ଅନ୍ତର ରହସ୍ୟ ଶୁଣାଉଛି, ଅର୍ଥାତ୍ ତୁମର ଜ୍ଞାନର ତୃତୀୟ ନେତ୍ର ଖୋଲୁଛି। ଏବେ ତୁମକୁ ଜ୍ଞାନର ଆଲୋକ ମିଳିଯାଇଛି। ଯେତେବେଳେ ଆଖିରୁ ଜ୍ୟୋତି ଚାଲିଯାଏ, ସେତେବେଳେ ମନୁଷ୍ୟ ଅନ୍ଧ ହୋଇଯାଆନ୍ତି। ବର୍ତ୍ତମାନ ମନୁଷ୍ୟଙ୍କ ନିକଟରେ ଜ୍ଞାନର ତୃତୀୟ ନେତ୍ର ନାହିଁ। ମନୁଷ୍ୟ ହୋଇ ଯଦି ସେହି ଈଶ୍ୱର ପିତା ଏବଂ ତାଙ୍କର ରଚନାର ଆଦି ମଧ୍ୟ ଅନ୍ତର ଜ୍ଞାନକୁ ଜାଣିନାହାନ୍ତି, ତେଣୁ ତାଙ୍କୁ ବୁଦ୍ଧିହୀନ କୁହାଯାଉଛି। ଗୀତାରେ ମଧ୍ୟ ରହିଛି, ଗୋଟିଏ ପାର୍ଶ୍ୱରେ ହେଲେ ଅନ୍ଧର ସନ୍ତାନ ଅନ୍ଧ, ଦ୍ୱିତୀୟ ପକ୍ଷ ହେଲେ ଦୃଷ୍ଟିଶକ୍ତି ସମ୍ପନ୍ନ। ଶାସ୍ତ୍ରରେ ଦେଖାଇଛନ୍ତି, ମହାଭାରତ ଯୁଦ୍ଧ ଲାଗିଥିଲା ଏବଂ ଏକ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ହୋଇଥିଲା। ବାବା ଆସି ଆତ୍ମାମାନଙ୍କୁ ରାଜଯୋଗ ଶିଖାଇଥିଲେ, ସତ୍ୟଯୁଗୀ ସ୍ୱରାଜ୍ୟ ଦେବା ପାଇଁ। ଆତ୍ମା ହିଁ କହୁଛି, ମୁଁ ରାଜା ଅଟେ, ମୁଁ ବାରିଷ୍ଟର ଅଟେ। ତୁମର ଆତ୍ମା ଏବେ ଜାଣୁଛି, ମୁଁ ବିଶ୍ୱର ସ୍ୱରାଜ୍ୟ ପ୍ରାପ୍ତ କରିବାକୁ ଯାଉଛି। ବିଶ୍ୱର ରଚୟିତା ବାବାଙ୍କ ଦ୍ୱାରା ସିଏ କାହାର ରଚୟିତା ଅଟନ୍ତି? ନୂଆ ଦୁନିଆର ବାବା ନୂଆ ସୃଷ୍ଟି ରଚନା କରୁଛନ୍ତି, ରଚୟିତା ବି ଅଟନ୍ତି ଏବଂ ତାଙ୍କ ଭିତରେ ସମସ୍ତ ଜ୍ଞାନ ମଧ୍ୟ ରହିଛି। ସାରା ବିଶ୍ୱର ଇତିହାସ କେହି ଜଣେ ହେଲେ ଜାଣିନାହାନ୍ତି, କାହାର ବି ଜ୍ଞାନର ତୃତୀୟ ନେତ୍ର ନାହିଁ। ବାବାଙ୍କ ବ୍ୟତୀତ କେହି ତୃତୀୟ ନେତ୍ର ଦେଇପାରିବେ ନାହିଁ। ବିଶ୍ୱର ଇତିହାସ, ଭୂଗୋଳ, ମୂଳ ବତନ, ସୂକ୍ଷ୍ମ ବତନ, ସ୍ଥୂଳ ବତନ, ଏସବୁକୁ ତୁମେ ହିଁ ଜାଣୁଛ। ମୂଳ ବତନ ହେଲା ଆତ୍ମାମାନଙ୍କର ଦୁନିଆ। ସନ୍ନ୍ୟାସୀମାନେ କହୁଛନ୍ତି, ଆମେ ବ୍ରହ୍ମରେ ଲୀନ ହୋଇଯିବୁ ଅଥବା ଜ୍ୟୋତି ଜ୍ୟୋତିରେ ମିଶିଯିବୁ। ଏପରି ହୋଇନଥାଏ। ତୁମେ ଜାଣିଛ ସମସ୍ତେ ବ୍ରହ୍ମ ତତ୍ତ୍ୱରେ ଯାଇ ନିବାସ କରିବେ, ତେବେ ଶାନ୍ତିଧାମ ଘର ଅଟେ। ସେମାନେ କହିଦେଉଛନ୍ତି ବ୍ରହ୍ମ ହିଁ ଭଗବାନ ଅଟନ୍ତି। ଅନେକ ତଫାତ ରହିଛି, ଯେପରି ଆକାଶ ତତ୍ତ୍ୱ ଅଟେ ସେହିପରି ବ୍ରହ୍ମ ମଧ୍ୟ ତତ୍ତ୍ୱ ଅଟେ। ଯେଉଁଠି ଆମେ ଆତ୍ମାମାନେ ଏବଂ ପରମପିତା ପରମାତ୍ମା ନିବାସ କରିଥାଉ ତାଙ୍କୁ ସୁଇଟ୍ ହୋମ୍ ଅର୍ଥାତ୍ ମିଠା ଘର କୁହାଯାଏ, ତାହା ହେଲା ଆତ୍ମାମାନଙ୍କର ଘର। ପିଲାମାନେ ଏବେ ଜାଣିଛନ୍ତି ବ୍ରହ୍ମ ମହତତ୍ତ୍ୱରେ କେହି ଆତ୍ମା ଲୀନ ହୋଇନଥାନ୍ତି ଏବଂ ଆତ୍ମାର କେବେ ହେଲେ ବିନାଶ ହୋଇନଥାଏ। ଆତ୍ମା ଅବିନାଶୀ ଅଟେ। ଏହି ଡ୍ରାମା ମଧ୍ୟ ପୂର୍ବ ପ୍ରସ୍ତୁତ ଅବିନାଶୀ ଅଟେ। ଏହି ଡ୍ରାମାରେ କେତେ ଅଭିନେତା ଅଛନ୍ତି, ବର୍ତ୍ତମାନ ହେଲା ସଙ୍ଗମ ଯୁଗ, ଯେଉଁ ସମୟରେ ସବୁ ଅଭିନେତାମାନେ ଉପସ୍ଥିତ ଅଛନ୍ତି। ନାଟକ ଯେତେବେଳେ ଶେଷ ହୋଇଥାଏ ସେତେବେଳେ ସବୁ ଅଭିନେତାମାନେ ନିର୍ମାତା ନିର୍ଦ୍ଦେଶକ ଆଦି ସମସ୍ତେ ଆସି ମଞ୍ଚ ଉପରେ ଉପସ୍ଥିତ ହୋଇଥାନ୍ତି। ଏହି ସମୟରେ ଏହି ଅବିନାଶୀ ଡ୍ରାମା ମଧ୍ୟ ଶେଷ ହେବାକୁ ଯାଉଛି ଏବଂ ଏହାର ପୁନର୍ବାର ପୁନରାବୃତ୍ତି ହେବ। ଦୁନିଆ ସେହି ହଦ୍ର ନାଟକଗୁଡ଼ିକରେ ପରିବର୍ତ୍ତନ ହୋଇପାରିବ। ନାଟକ ପୁରୁଣା ମଧ୍ୟ ହୋଇଥାଏ, ଏହି ବିଶାଳ ଡ୍ରାମା ତ ଅନାଦି ଅବିନାଶୀ ଅଟେ। ବାବା ତୁମକୁ ତ୍ରିକାଳଦର୍ଶୀ ତ୍ରିନେତ୍ରୀ କରୁଛନ୍ତି। ଦେବତାମାନେ ତ୍ରିକାଳଦର୍ଶୀ ନୁହନ୍ତି, ନା ଶୂଦ୍ରବର୍ଣ୍ଣର ମନୁଷ୍ୟମାନେ ତ୍ରିକାଳଦର୍ଶୀ ଅଟନ୍ତି। ତ୍ରିକାଳଦର୍ଶୀ ତ କେବଳ ତୁମେ ବ୍ରାହ୍ମଣ ବର୍ଣ୍ଣମାଳା ଅଟ। ଯେପର୍ଯ୍ୟନ୍ତ ବ୍ରାହ୍ମଣ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଜ୍ଞାନର ତୃତୀୟ ନେତ୍ର ମିଳିପାରିବ ନାହିଁ। ତୁମେ ଅବିନାଶୀ ବୃକ୍ଷର ଆଦି ମଧ୍ୟ ଅନ୍ତକୁ ସମସ୍ତ ଧର୍ମକୁ ମଧ୍ୟ ଜାଣିଛ। ତୁମେମାନେ ମଧ୍ୟ ମାଷ୍ଟର ନଲେଜଫୁଲ ଅର୍ଥାତ୍ ଜ୍ଞାନବାନ ହୋଇଯାଉଛ। ପିତା ତ ସନ୍ତାନମାନଙ୍କୁ ନିଜ ସମାନ କରିବେ ନା? ଜ୍ଞାନର ସାଗର ତ ଏକମାତ୍ର ବାବା ହିଁ ଅଟନ୍ତି, ଯିଏକି ସମସ୍ତ ଆତ୍ମାମାନଙ୍କର ପିତା ଅଟନ୍ତି। ସମସ୍ତ ସନ୍ତାନମାନଙ୍କୁ ଆତ୍ମିକ କରି ତ୍ରିକାଳଦର୍ଶୀ କରିଦେଉଛନ୍ତି। ଏବେ ତୁମେ ପିଲାମାନେ ସମସ୍ତଙ୍କୁ ଏହି କଥା ବୁଝାଅ ଯେ ଶିବ ବାବା ଆସିଛନ୍ତି, ତାଙ୍କୁ ମନେ ପକାଅ। ଯେଉଁମାନେ ଆଶିକ ଅର୍ଥାତ୍ ପ୍ରେମୀ ହେଉଛନ୍ତି ସେମାନେ ବାବାଙ୍କୁ ଭଲ ଭାବରେ ସ୍ନେହ କରୁଛନ୍ତି। ତୁମ ଭିତରେ ବାବାଙ୍କର ମଧ୍ୟ ସ୍ନେହ ରହିଛି, ତୁମକୁ ସ୍ୱର୍ଗର ସମ୍ପତ୍ତି ଦେଉଛନ୍ତି। ଗାୟନ ମଧ୍ୟ ରହିଛି ଯେ ବିନାଶ ବେଳେ ବିପରୀତ ବୁଦ୍ଧି ବିନାଶ ହୋଇଯାଆନ୍ତି ଏବଂ ବିନାଶ କାଳରେ ପ୍ରୀତ ବୁଦ୍ଧିବାଲା ବିଜୟ ପ୍ରାପ୍ତ କରନ୍ତି। ଗୀତାରେ କିଛି କିଛି ଅକ୍ଷର ସତ୍ୟ ରହିଛି। ଶ୍ରୀମଦ୍ ଭଗବତ ଗୀତା ହେଉଛି ସର୍ବୋତ୍ତମ ଶାସ୍ତ୍ର, ଆଦି ସନାତନ ଦେବୀ ଦେବତା ଧର୍ମର ଶାସ୍ତ୍ର। ଏକଥା ମଧ୍ୟ ବାବା ବୁଝାଉଛନ୍ତି ଯେ ମୁଖ୍ୟ ଧର୍ମଶାସ୍ତ୍ର ହିଁ ଚାରିଟି ଏବଂ ଅନ୍ୟ ଯେଉଁ ସବୁ ଧର୍ମବାଲା ଅଛନ୍ତି ସେମାନେ କେବଳ ନିଜର ଧର୍ମ ସ୍ଥାପନା କରିବା ପାଇଁ ଆସିଥାନ୍ତି। ରାଜତ୍ୱ ସ୍ଥାପନା କରିବାର କୌଣସି ଉଦ୍ଦେଶ୍ୟ ନଥାଏ। ସେମାନଙ୍କୁ ଗୁରୁ ମଧ୍ୟ କହିପାରିବା ନାହିଁ। ଗୁରୁଙ୍କର ତ କର୍ତ୍ତବ୍ୟ ହେଉଛି ଘରକୁ ଫେରାଇ ନେବା। ଇବ୍ରାହିମ, ବୁଦ୍ଧ, ଖ୍ରୀଷ୍ଟ ଆଦି ତ ଆସିଥାନ୍ତି, କିନ୍ତୁ ସେମାନଙ୍କ ପଛରେ ସେମାନଙ୍କର ବଂଶାବଳୀ ମଧ୍ୟ ତଳକୁ ଆସିଥାନ୍ତି। ଗୁରୁ ସିଏ ଯିଏ ଦୁଃଖରୁ ମୁକ୍ତ କରି ସୁଖକୁ ନେଇଯାଇଥାନ୍ତି। ଧର୍ମସ୍ଥାପକମାନେ କେବଳ ଧର୍ମ ସ୍ଥାପନ କରିବା ପାଇଁ ଆସିଥାନ୍ତି। ଏଠାରେ ତ ଅନେକଙ୍କୁ ଗୁରୁ ବୋଲି କହିଦେଉଛନ୍ତି। ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ ମଧ୍ୟ ଗୁରୁ କହିପାରିବା ନାହିଁ। ଏକମାତ୍ର ଶିବ ବାବା ହିଁ ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି। ସମସ୍ତେ ଏକ ରାମକୁ ହିଁ ଡାକୁଛନ୍ତି, ଶିବ ବାବାଙ୍କୁ ମଧ୍ୟ ରାମ କୁହାଯାଏ। ଦୁନିଆରେ ଅନେକ ଭାଷା ଥିବାରୁ ଅନେକ ନାମ ମଧ୍ୟ ରଖିଦେଉଛନ୍ତି। ପ୍ରକୃତ ନାମ ହେଲା ଶିବ। ତାଙ୍କୁ ସୋମନାଥ ମଧ୍ୟ କୁହାଯାଏ। ସୋମରସ ପାନ କରାଇଥିଲେ ଅର୍ଥାତ୍ ଜ୍ଞାନଧନ ପ୍ରଦାନ କରିଥିଲେ, ବାକି ପାଣି ଆଦିର ତ କୌଣସି କଥା ହିଁ ନାହିଁ। ତୁମକୁ ସମ୍ମୁଖରେ ଆସି ଜ୍ଞାନବାନ ଆନନ୍ଦମୟ କରିଦେଉଛନ୍ତି। ବାବା ତ ଜ୍ଞାନର ସାଗର ଅଟନ୍ତି, ସେ ତୁମ ପିଲାମାନଙ୍କୁ ଜ୍ଞାନର ନଦୀ ସଦୃଶ କରୁଛନ୍ତି। ସାଗର ହେଲା ଗୋଟିଏ, ଗୋଟିଏ ସାଗରରୁ ଅନେକ ନଦୀ ବାହାରିଥାଏ। ଏବେ ତୁମେ ସଙ୍ଗମ ଯୁଗରେ ଅଛ। ଏହି ସମୟରେ ଏହି ସାରା ଧରଣୀ ବା ପୃଥିବୀ ରାବଣର ସ୍ଥାନ ଅଟେ। କେବଳ ଏକମାତ୍ର ଲଙ୍କା ନଥିଲା, ସାରା ବିଶ୍ୱ ଉପରେ ରାବଣର ରାଜ୍ୟ ଚାଲିଛି। ରାମ ରାଜ୍ୟରେ ବହୁତ କମ୍ ମନୁଷ୍ୟ ରହିବେ, ଏହି କଥା କେବଳ ବର୍ତ୍ତମାନ ତୁମ ବୁଦ୍ଧିରେ ଅଛି। ବାବା ବୁଝାଇଛନ୍ତି, ମୁଁ ତିନିଟି ଧର୍ମର ସ୍ଥାପନା କରୁଛି, ବ୍ରାହ୍ମଣ, ଦେବତା, କ୍ଷତ୍ରିୟ। ତାପରେ ବୈଶ୍ୟ, ଶୂଦ୍ର, ବର୍ଣ୍ଣରେ ଅନ୍ୟ ସମସ୍ତେ ଆସି ନିଜ ନିଜର ଧର୍ମ ସ୍ଥାପନା କରିଥାନ୍ତି। ଅନେକ ଧର୍ମର ବିନାଶ ମଧ୍ୟ ବାବା କରାଇଥାନ୍ତି। ଭାରତରେ ତ୍ରିମୂର୍ତ୍ତିର ଚିତ୍ର ମଧ୍ୟ ତିଆରି କରୁଛନ୍ତି, କିନ୍ତୁ ସେଥିରେ ଶିବଙ୍କର ଚିତ୍ରକୁ ଗୁପ୍ତ କରିଦେଇଛନ୍ତି। ଶିବଙ୍କ ଚିତ୍ର ଦ୍ୱାରା ହିଁ ପ୍ରମାଣିତ ହେଉଛି ଯେ ପରମପିତା ପରମାତ୍ମା ଶିବ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ବିଷ୍ଣୁଙ୍କ ଦ୍ୱାରା ପାଳନା କରାଉଛନ୍ତି। ତାଙ୍କୁ ପରି କରାଇବା ବାଲା ମଧ୍ୟ କୁହାଯାଏ। ନିଜେ ବାବା ମଧ୍ୟ କର୍ମ କରୁଛନ୍ତି, ତୁମ ପିଲାମାନଙ୍କୁ ମଧ୍ୟ ଶିଖାଉଛନ୍ତି, କର୍ମ ଅକର୍ମ ବିକର୍ମର ଗତି ମଧ୍ୟ ବୁଝାଉଛନ୍ତି। ରାବଣ ରାଜ୍ୟରେ ତୁମେ ଯେଉଁ ସବୁ କର୍ମ କରୁଛ ତାହା ବିକର୍ମ ହୋଇଯାଉଛି, ସତ୍ୟଯୁଗରେ ଯେଉଁ କର୍ମ କରୁଛ ତାହା ଅକର୍ମ ହୋଇଯାଏ। ଏଠାରେ ତ ବିକର୍ମ ହିଁ ହୋଇଥାଏ, କାରଣ ରାବଣର ରାଜ୍ୟ ଅଟେ। ସତ୍ୟଯୁଗରେ ପାଞ୍ଚ ବିକାର ଆଦୌ ନଥାଏ। ପ୍ରତ୍ୟେକ କଥା ବସ୍ତୁ ବୁଝିବାର ଏବଂ ଗୋଟିଏ ସେକେଣ୍ଡରେ ବୁଝାଇ ଦିଆଯାଉଛି। ଓମ୍ର ଅର୍ଥ ଦୁନିଆରେ ତ ବହୁତ ବିସ୍ତାର ଭାବେ ବୁଝାଉଛନ୍ତି। ବାବା କହୁଛନ୍ତି, ଓମ୍ ଅର୍ଥାତ୍ ମୁଁ ଆତ୍ମା ଏବଂ ଏହା ମୋର ଶରୀର। କେତେ ସହଜ ଅଟେ। ଆଉ ତୁମେମାନେ ଜାଣୁଛ ଯେ ଆମେମାନେ ସୁଖଧାମକୁ ଯାତ୍ରା କରୁଛୁ। ଶ୍ରୀକୃଷ୍ଣଙ୍କର ମନ୍ଦିରକୁ ସୁଖଧାମ କହିଥାନ୍ତି। ସୁଖଧାମ ତ କୃଷ୍ଣପୁରୀ ହିଁ ଅଟେ। ମାତାମାନେ କୃଷ୍ଣପୁରୀକୁ ଯିବା ପାଇଁ ବହୁତ ପ୍ରଚେଷ୍ଟା କରୁଛନ୍ତି। ତୁମେ ଏବେ ଭକ୍ତି କରୁନାହଁ, ତୁମକୁ ଜ୍ଞାନ ମିଳିଛି। ଆଉ କୌଣସି ମନୁଷ୍ୟ ମାତ୍ରଙ୍କ ଠାରେ ଏହି ଜ୍ଞାନ ନାହିଁ। ମୁଁ ତୁମକୁ ପବିତ୍ର କରି ଚାଲିଯାଉଛି, ପୁଣି ତୁମକୁ କିଏ ପତିତ କରିଦେଉଛି, ଏହି କଥା କେହି କହିପାରିବେ ନାହିଁ। ପୁରୁଷ ଅଥବା ନାରୀ ସମସ୍ତେ ଭକ୍ତ ଅଟନ୍ତି, ସମସ୍ତେ ସୀତା ଅଟନ୍ତି, ସମସ୍ତଙ୍କର ସଦ୍ଗତି କରିଲା ବାଲା ବାବା ହିଁ ଅଟନ୍ତି, ସମସ୍ତେ ରାବଣର ବନ୍ଦୀଶାଳରେ ଅଛନ୍ତି। ଏହା ଦୁଃଖଧାମ ହିଁ ଅଟେ। ବାବା ତୁମକୁ ସୁଖଧାମର ମାଲିକ କରୁଛନ୍ତି। ଏହିଭଳି ବାବାଙ୍କୁ 5000 ବର୍ଷ ପରେ କେବଳ ତୁମେମାନେ ହିଁ ଦେଖୁଛ। ଲକ୍ଷ୍ମୀନାରାୟଣଙ୍କର ଆତ୍ମା ନିକଟରେ ଏବେ ଜ୍ଞାନ ଅଛି ଯେ ମୁଁ ଛୋଟ ଅବସ୍ଥାରେ ଏହିଭଳି କୃଷ୍ଣ ହେବି, ପୁଣି ବଡ଼ ହେବି, ପୁଣି ଏହିପରି ଶରୀର ଛାଡ଼ିବି, ପୁଣି ଅନ୍ୟ ଶରୀର ନେବି। ଅନ୍ୟ କାହା ପାଖରେ ଏହି ଜ୍ଞାନ ନାହିଁ। ବାବା କହୁଛନ୍ତି, ତୁମେ ସମସ୍ତେ ପାର୍ବତୀ ଅଟ। ଶିବ ବାବା ତୁମକୁ ଅମର କଥା ଶୁଣାଉଛନ୍ତି, ଅମର କରିବା ପାଇଁ, ଅମର ଲୋକକୁ ନେଇଯିବା ପାଇଁ। ଏହା ମୃତ୍ୟୁ ଲୋକ ଅଟେ। ତୁମେ ସବୁ ପାର୍ବତୀମାନେ ଅମରନାଥଙ୍କ ଦ୍ୱାରା ଅମର କଥା ଶୁଣୁଛ, ତୁମେ ପ୍ରକୃତରେ ଅମର ହେଉଛ। କେବଳ ବାବାଙ୍କୁ ମନେ ପକାଇବା ଦ୍ୱାରା ତୁମ ଆତ୍ମା ଅମର ହେଉଛି। ଯେଉଁଠି ଦୁଃଖର କଥା ନଥାଏ, ସେପରି ସର୍ପ ଗୋଟିଏ ଆବରଣ ଛାଡ଼ି ଆଉ ଗୋଟିଏ ଧାରଣ କରିଥାଏ। ଏହିସବୁ ଦୃଷ୍ଟାନ୍ତ ଏହି ଜ୍ଞାନ ମାର୍ଗର ଅଟେ। ଭ୍ରମରୀର ଦୃଷ୍ଟାନ୍ତ ଏଇଠିକାର ଅଟେ। ତୁମେ ବ୍ରାହ୍ମଣମାନେ କ'ଣ କରୁଛ? ବିକାରୀ ମନୁଷ୍ୟ ରୂପକ କୀଟକୁ ପରିବର୍ତ୍ତନ କରି ଦେବତା କରୁଛ। ଏହା ମନୁଷ୍ୟମାନଙ୍କର ହିଁ କଥା ଅଟେ। ଭ୍ରମରୀର ତ କେବଳ ଏକ ଦୃଷ୍ଟାନ୍ତ ଅଟେ। ତୁମେ ବ୍ରାହ୍ମଣ ପିଲାମାନେ ଏବେ ବାବାଙ୍କ ଦ୍ୱାରା ଅମର କଥା ଶୁଣୁଛ, ଅନ୍ୟମାନଙ୍କ ପାଖରେ ଜ୍ଞାନର ଭୂ ଭୂ କରୁଛ, ଯାହାଦ୍ୱାରା ମନୁଷ୍ୟରୁ ଦେବତା ସ୍ୱର୍ଗର ପରି ହୋଇଯିବେ। କିନ୍ତୁ ଏମିତି ନୁହେଁ ଯେ ମାନସରୋବରରେ ବୁଡ଼ ପକାଇଦେଲେ କେହି ପରି ହୋଇଯିବେ। ଏସବୁ କଥା ମିଥ୍ୟା ଅଟେ। ତୁମେ ମିଥ୍ୟା ହିଁ ଶୁଣି ଶୁଣି ଆସିଛ, ଏବେ ବାବା ସତ୍ୟ କଥା ଶୁଣାଉଛନ୍ତି। ଏବେ ବାବା କହୁଛନ୍ତି, ନିଜକୁ ଆତ୍ମା ମନେ କର। ତୁମେ ବୁଝିପାରିଛ, ନିରାକାର ପରମ ପିତା ପରମାତ୍ମା ଏହି ମୁଖ ଦ୍ୱାରା ଶୁଣାଉଛନ୍ତି, ମୁଁ ଏହି କାନ ଦ୍ୱାରା ଶୁଣୁଛି। ଆତ୍ମ ଅଭିମାନୀ ହେବାର ଅଛି, ପୁଣି ପରମାତ୍ମା ମଧ୍ୟ ଅନୁଭବ କରାଉଛନ୍ତି, ମୁଁ କିଏ? ଅନ୍ୟ କେହି ଆତ୍ମ ଅଭିମାନୀ କରାଇ ପାରିବେ ନାହିଁ। ବାବାଙ୍କ ବ୍ୟତୀତ ଆଉ କେହି କହିପାରିବେ ନାହିଁ ଯେ ତୁମେ ଆତ୍ମ ଅଭିମାନୀ ହୁଅ। ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି, କିନ୍ତୁ ତାଙ୍କର ଜୟନ୍ତୀ କିପରି ହେଉଛି ଏକଥା ଜାଣିନାହାନ୍ତି। ବାବା ହିଁ ନିଜେ ଆସି ବୁଝାଉଛନ୍ତି, ମୁଁ ସାଧାରଣ ବୃଦ୍ଧ ଶରୀରରେ ପ୍ରବେଶ କରୁଛି, ନଚେତ ବ୍ରହ୍ମା ପୁଣି କେଉଁଠୁ ଆସିବେ? ପତିତ ଶରୀର ହିଁ ଆବଶ୍ୟକ। ସୂକ୍ଷ୍ମ ବତନବାସୀ ବ୍ରହ୍ମାଙ୍କ ମଧ୍ୟରେ ବିରାଜମାନ ହୋଇ ବ୍ରାହ୍ମଣକୁ ତ ରଚନା କରିବେ ନାହିଁ। ବାବା କହୁଛନ୍ତି, ମୁଁ ପତିତ ଶରୀର ପତିତ ଦୁନିଆରେ ଆସୁଛି। ଗାୟନ ମଧ୍ୟ ରହିଛି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା। ପୁଣି ଯାହାର ସ୍ଥାପନା କରନ୍ତି, ଯେଉଁମାନେ ଏହି ଜ୍ଞାନ ପ୍ରାପ୍ତ କରନ୍ତି, ସେମାନେ ଦେବତା ହୋଇଯାଆନ୍ତି। ମନୁଷ୍ୟ ବ୍ରହ୍ମାଙ୍କର ଚିତ୍ର ଦେଖି ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି, କହୁଛନ୍ତି, ଏହା ତ ଦାଦା ଲେଖରାଜଙ୍କର ଚିତ୍ର, ପ୍ରଜାପିତା ବ୍ରହ୍ମା ତ ନିଶ୍ଚିତ ଏହିଠାରେ ହିଁ ଥିବେ, ସୂକ୍ଷ୍ମ ବତନରେ କିପରି ପ୍ରଜା ରଚନା କରିବେ? ପ୍ରଜାପିତାଙ୍କର ସନ୍ତାନ ହଜାର ସଂଖ୍ୟାରେ ବ୍ରହ୍ମା କୁମାର କୁମାରୀ ଅଛନ୍ତି, ଏହା କ'ଣ କେବେ ମିଥ୍ୟା ହୋଇପାରିବ? ଆମେ ଶିବ ବାବାଙ୍କଠାରୁ ସମ୍ପତ୍ତି ପ୍ରାପ୍ତ କରୁଛୁ। ତୁମ ପିଲାମାନଙ୍କୁ ବୁଝାଇଛି ଯେ ସିଏ ସୂକ୍ଷ୍ମ ବତନବାସୀ ଅବ୍ୟକ୍ତ ବ୍ରହ୍ମା ଅଟନ୍ତି। ପ୍ରଜାପିତା ତ ସାକାରରେ ଆବଶ୍ୟକ, ଏହି ପତିତ ବ୍ରହ୍ମା ହିଁ ତ ପାବନ ହୋଇଥାନ୍ତି। ତତ୍ତ୍ୱମ୍ ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପା ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ନମ୍ବର, ଆତ୍ମଅଭିମାନୀ ହୋଇ ଏହି ସ୍ଥୂଳ କାନ ଦ୍ୱାରା ଅମର କଥା ଶୁଣିବାକୁ ହେବ। ଜ୍ଞାନର ଭୂ ଭୂ କରି ନିଜ ସମାନ କରାଇବାର ସେବାରେ ତତ୍ପର ରହିବାକୁ ହେବ। ଦ୍ୱିତୀୟ ନମ୍ବର, ବାପ ସମାନ ଜ୍ଞାନବାନ ଓ ଆନନ୍ଦମୟ ହେବାକୁ ପଡ଼ିବ। ସୋମରସ ପାନ କରିବା ସହିତ ପାନ କରାଇବାକୁ ପଡ଼ିବ। ବରଦାନ ହେଉଛି ମାୟାର ବିଘ୍ନଗୁଡ଼ିକୁ ଖେଳ ଭଳି ଅନୁଭବ କରୁଥିବା ମାଷ୍ଟର ବିଶ୍ୱ ନିର୍ମାତା ଭବ। ମାୟାର ବିଘ୍ନଗୁଡ଼ିକୁ ଖେଳ ଭଳି ଅନୁଭବ କରୁଥିବା ମାଷ୍ଟର ବିଶ୍ୱ ନିର୍ମାତା ଭବ। ଯେପରି କୌଣସି ବି ବୟସ୍କ ବ୍ୟକ୍ତିଙ୍କ ଆଗରେ ଛୋଟ ଛୋଟ ପିଲାମାନେ ନିଜର ପିଲାଳିଆ ଅଜ୍ଞାନତା ଅକାରଣରୁ ଯଦି କିଛି ବି କହିଦିଅନ୍ତି ବା କିଛି ବି ଭୁଲ କର୍ମ କରିଦିଅନ୍ତି, ତେବେ ବୟସ୍କ ଲୋକମାନେ ଭାବନ୍ତି ଯେ ଇଏ ତ ନିର୍ଦ୍ଦୋଷ ଅଜ୍ଞାନୀ ବାଳକ ଅଟେ, ତାଙ୍କ ଉପରେ କୌଣସି ପ୍ରଭାବ ପଡ଼େ ନାହିଁ। ସେହିପରି ତୁମେ ଯେବେ ନିଜକୁ ମାଷ୍ଟର ବିଶ୍ୱ ନିର୍ମାତା ମନେ କରିବ, ତେବେ ଏହି ସବୁ ମାୟାର ବିଘ୍ନ ଗୁଡ଼ିକ ପିଲାମାନଙ୍କର ଖେଳ ଭଳି ଅନୁଭବ ହେବ। ଯଦି ମାୟା କୌଣସି ବି ଆତ୍ମା ଦ୍ୱାରା ବିଘ୍ନ ବା ପରୀକ୍ଷାର ରୂପ ନେଇ ଆସିଥାଏ, ତେବେ ସେଥିରେ ବିଚଳିତ ହେବେ ନାହିଁ, ବରଂ ତାକୁ ନିର୍ଦ୍ଦୋଷ ବୋଲି ଭାବିବେ। ସ୍ଲୋଗାନ ହେଲା, ସ୍ନେହ ଶକ୍ତି ଏବଂ ଈଶ୍ୱରୀୟ ଆକର୍ଷଣ ଯଦି ନିଜ ଭିତରେ ଭରିନେବ, ତେବେ ସହଜ ଯୋଗୀ ହୋଇଯିବ। ସ୍ନେହ ଶକ୍ତି ଏବଂ ଈଶ୍ୱରୀୟ ଆକର୍ଷଣ ଯଦି ନିଜ ଭିତରେ ଭରିନେବ, ତେବେ ସହଜ ଯୋଗୀ ହୋଇଯିବ। ଅବ୍ୟକ୍ତ ଇଶାରା, ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର। ଏବେ ଜ୍ୱାଳାମୁଖୀ ହୋଇ ଆସୁରୀ ସଂସ୍କାର ଆସୁରୀ ସ୍ୱଭାବ ଗୁଡ଼ିକୁ ଭସ୍ମ କର। ଯେପରି ଦେବୀମାନଙ୍କର ସ୍ମାରକୀ ଚିତ୍ରରେ ଦେଖାଇଛନ୍ତି ଯେ ଜ୍ୱାଳା ରୂପ ଦ୍ୱାରା ଅସୁରମାନଙ୍କୁ ସଂହାର କରିଛନ୍ତି, ତେବେ ଅସୁର ତ କୌଣସି ବ୍ୟକ୍ତି ନୁହେଁ, କିନ୍ତୁ ଆସୁରୀ ଶକ୍ତିଗୁଡ଼ିକୁ ସମାପ୍ତ କରିଛନ୍ତି। ଏହା ତୁମମାନଙ୍କର ବର୍ତ୍ତମାନର ଜ୍ୱାଳା ସ୍ୱରୂପ ସ୍ଥିତିର ସ୍ମାରକୀ ଅଟେ। ତେଣୁ ଏବେ ଏଭଳି ଯୋଗର ଜ୍ୱାଳା ପ୍ରଜ୍ୱଳିତ କର, ଯେଉଁଥିରେ ଏହି କଳିଯୁଗୀ ସଂସାର ଜଳି ପୋଡ଼ି ପାଉଁଶ ହୋଇଯିବ। ଓମ୍ ଶାନ୍ତି।